ଓମ୍ ଶାନ୍ତି। ଆଜିର ମହାବାକ୍ୟ 6/12/2024। ମଧୁର ସନ୍ତାନଗଣ, ବର୍ତ୍ତମାନ ତୁମେମାନେ ପୁରୁଷୋତ୍ତମ ସଙ୍ଗମ ଯୁଗରେ ଅଛ। ତୁମକୁ ଏଇଠାରେ ରହି ନୂଆ ଦୁନିଆକୁ ମନେ ପକାଇବାକୁ ହେବ ଏବଂ ଆତ୍ମାକୁ ପବିତ୍ର କରିବାକୁ ପଡିବ। ପ୍ରଶ୍ନ, ବାବା ତୁମମାନଙ୍କୁ ଏପରି କେଉଁ ଜ୍ଞାନ ଦେଲେ ଯାହାଦ୍ୱାରା ତୁମର ବୁଦ୍ଧିର ତାଲା ଖୋଲିଗଲା? ଉତ୍ତର, ବାବା ଏଇ ବେହଦ ଅର୍ଥାତ୍ ଅବିନାଶୀ ଏବଂ ଅନାଦି ଡ୍ରାମାର ଏପରି ଜ୍ଞାନ ଦେଲେ ଯାହାଦ୍ୱାରା ବୁଦ୍ଧିରେ ଯେଉଁ ଗଡ୍ରେଜର ତାଲା ଲାଗିଥିଲା ତାହା ଖୋଲିଗଲା। ପଥର ବୁଦ୍ଧିରୁ ପାରସ ବୁଦ୍ଧି ହୋଇଗଲୁ। ବାବା ଜ୍ଞାନ ଦଉଛନ୍ତି ଯେ ଏଇ ଡ୍ରାମାର ପ୍ରତ୍ୟେକ ଅଭିନେତାଙ୍କର ସ୍ୱତନ୍ତ୍ର ଏବଂ ଅନାଦି ପାଠ ରହିଛି। ଯିଏ କଳ୍ପ ପୂର୍ବେ ଯେତିକି ପଢିଥିଲେ ସେ ଏବେ ମଧ୍ୟ ସେତିକି ପଢିବେ, ପୁରୁଷାର୍ଥ କରି ନିଜର ବର୍ଷା ଅର୍ଥାତ ସମ୍ପତ୍ତି ନେବେ। ଓମ୍ ଶାନ୍ତି। ଆତ୍ମିକ ପିଲାମାନଙ୍କୁ ଆତ୍ମିକ ପିତା ଶିକ୍ଷା ଦଉଛନ୍ତି। ଯେବେଠାରୁ ବାବା ହୋଇଛନ୍ତି ସେବେଠାରୁ ହିଁ ଟିଚର ହୋଇଛନ୍ତି, ସେବେଠାରୁ ହିଁ ସଦ୍ଗୁରୁ ରୂପରେ ଶିକ୍ଷା ମଧ୍ୟ ଦଉଛନ୍ତି। ତେଣୁ ପିଲାମାନେ ଏକଥା ବୁଝିପାରୁଛନ୍ତି, ଯେତେବେଳେ ସେ ବାପା ଟିଚର ଗୁରୁ ଅଟନ୍ତି ତେବେ ସେ ଛୋଟ ପିଲା ତ ନୁହନ୍ତି ନା, ସେ ଉଚ୍ଚରୁ ଉଚ୍ଚ ବଡରୁ ବଡ ଅଟନ୍ତି। ବାବା ଜାଣିଛନ୍ତି ଏମାନେ ସମସ୍ତେ ମୋର ପିଲା, ଡ୍ରାମା ପ୍ଲାନ ଅନୁସାରେ ତୁମେମାନେ ମତେ ଡାକୁଛ, ଏଠାକୁ ଆସ, ଆସି ଆମକୁ ପାବନ ଦୁନିଆକୁ ନେଇଚାଲ। କିନ୍ତୁ କିଛି ବି ବୁଝୁନାହାନ୍ତି। ଏବେ ତୁମେମାନେ ବୁଝିପାରୁଛ ଯେ ପବିତ୍ର ଦୁନିଆ ସତ୍ୟଯୁଗକୁ ଏବଂ ପତିତ ଦୁନିଆ କଳିଯୁଗକୁ କୁହାଯାଏ। ଏକଥା ମଧ୍ୟ କହିଥାନ୍ତି ଯେ ଆମକୁ ରାବଣର ଜେଲରୁ ଉଦ୍ଧାର କରି ଦୁଃଖରୁ ମୁକ୍ତ କରି ନିଜର ଶାନ୍ତିଧାମ ସୁଖଧାମକୁ ନେଇଚାଲ। ତେବେ ଦୁଇଟି ଯାକ ନାମ ବହୁତ ଭଲ, ମୁକ୍ତି ଜୀବନ ମୁକ୍ତି ଅଥବା ଶାନ୍ତିଧାମ ସୁଖଧାମ। ତୁମମାନଙ୍କ ବ୍ୟତୀତ ଆଉ କାହା ବୁଦ୍ଧିରେ ନାହିଁ ଯେ ଶାନ୍ତିଧାମ କେଉଁଠି ଏବଂ ସୁଖଧାମ କେଉଁଠି ଥାଏ, ବିଲକୁଲ ଅଜ୍ଞାନୀ ଅଟନ୍ତି। ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ହିଁ ହଉଛି ବୁଦ୍ଧିମାନ ହେବା। ଏହି ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ହଉଛି ଅଜ୍ଞାନୀ ମାନଙ୍କ ପାଇଁ ଏମାନଙ୍କ ସଦୃଶ ଜ୍ଞାନମାନ ହେବାକୁ ହେବ, ସମସ୍ତଙ୍କୁ ଶିଖାଇବାକୁ ହେବ। ମନୁଷ୍ୟର ଦେବତା ହେବା ହିଁ ହଉଛି ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। ଏହା ହେଲା ମନୁଷ୍ୟମାନଙ୍କର ସୃଷ୍ଟି, ତାହା ହଉଛି ଦେବତାମାନଙ୍କର ସୃଷ୍ଟି। ସତ୍ୟଯୁଗ ହେଲା ଦେବତାମାନଙ୍କର ସୃଷ୍ଟି, ତେବେ ନିଶ୍ଚିନ୍ତ ଭାବରେ ମନୁଷ୍ୟମାନଙ୍କର ସୃଷ୍ଟି କଳିଯୁଗ ହୋଇଥିବ। ଏବେ ତୁମେମାନେ ମନୁଷ୍ୟରୁ ଦେବତା ହେବାକୁ ପଡିବ, ତେଣୁ ନିଶ୍ଚିନ୍ତ ପୁରୁଷୋତ୍ତମ ସଙ୍ଗମ ଯୁଗରୁ ମଧ୍ୟ ଥିବ। ସେମାନେ ହେଉଛନ୍ତି ଦେବତା, ଏମାନେ ହେଉଛନ୍ତି ମନୁଷ୍ୟ। ଦେବତାମାନେ ହେଲେ ବୁଦ୍ଧିମାନ, ତେବେ ସେମାନଙ୍କୁ ବାବା ହିଁ ଏପରି ସମଜଦାର ଅର୍ଥାତ୍ ଜ୍ଞାନବାନ କରାଉଛନ୍ତି। ବାବା ଯିଏକି ବିଶ୍ୱର ମାଲିକ ଅଟନ୍ତି, ଯଦିଓ ମାଲିକ ହୁଅନ୍ତି ନାହିଁ ପରନ୍ତୁ ଗାୟନ୍ତ କରାଯାଏ ନା, ସିଏ ହେଉଛନ୍ତି ବେହଦର ପିତା, ବେହଦର ସୁଖଦାତା। ସେଇ ବେହଦର ସୁଖ ହୋଇଥାଏ ନୂଆ ଦୁନିଆରେ ଏବଂ ବେହଦର ଦୁଃଖ ହୋଇଥାଏ ପୁରୁଣା ଦୁନିଆରେ। ଦେବତାମାନଙ୍କର ଚିତ୍ର ମଧ୍ୟ ତୁମ ସମ୍ମୁଖରେ ରହିଛି, ଏହା ତାଙ୍କର ଗାୟନ ମଧ୍ୟ ରହିଛି। ଆଜିକାଲି ତ ପାଞ୍ଚ ଭୂତକୁ ମଧ୍ୟ ପୂଜା କରୁଛନ୍ତି। ଏବେ ବାବା ତୁମମାନଙ୍କୁ ବୁଝାଉଛନ୍ତି ଯେ ତୁମେ ପୁରୁଷୋତ୍ତମ ସଙ୍ଗମ ଯୁଗରେ ଅଛ। ତୁମମାନଙ୍କ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ଜାଣିଛନ୍ତି ଯେ ଆମର ଗୋଟିଏ ପାଦ ସ୍ୱର୍ଗରେ ଏବଂ ଅନ୍ୟଟି ନର୍କରେ ରହିଛି। ଏଠାରେ ତ ରହିଛି କିନ୍ତୁ ତୁମମାନଙ୍କ ବୁଦ୍ଧିରେ ନୂଆ ଦୁନିଆରେ ଅଛି। ତେବେ ଯିଏ ଆମମାନଙ୍କୁ ନୂଆ ଦୁନିଆକୁ ନେଇଯାଉଛନ୍ତି ତାଙ୍କୁ ମନେ ପକାଇବାକୁ ହେବ, କାରଣ ବାବାଙ୍କ ସ୍ମୃତି ଦ୍ୱାରା ହିଁ ତୁମେ ପବିତ୍ର ହଉଛ। ଏଇ କଥା ଶିବ ବାବା ଆସି ବୁଝାଉଛନ୍ତି। ଶିବ ଜୟନ୍ତୀ ତ ନିଶ୍ଚିନ୍ତ ପାଳନ କରୁଛନ୍ତି, କିନ୍ତୁ ଶିବ ବାବା କେବେ ଆସିଲେ, ଆସି କଣ କଲେ, ଏକଥା କିଛି ବି ଜଣା ନାହିଁ। ଶିବରାତ୍ରି ଏବଂ କୃଷ୍ଣ ଜୟନ୍ତୀ ପାଳନ କରୁଛନ୍ତି। ସେହି ଶବ୍ଦ ଯାହା କୃଷ୍ଣଙ୍କ ପାଇଁ କହିଥାନ୍ତି ତାହା ଶିବ ବାବାଙ୍କ ନିମନ୍ତେ କୁହାଯିବ ନାହିଁ, ତେଣୁ ତାଙ୍କ ପାଇଁ ପୁଣି ଶିବରାତ୍ରି କହିଥାନ୍ତି, କିନ୍ତୁ ଅର୍ଥ କିଛି ବି ବୁଝି ନାହାନ୍ତି। ତେଣୁ ପିଲାମାନଙ୍କୁ ତ ଅର୍ଥ ବୁଝାଯାଉଛି। କଳିଯୁଗରେ ଅନ୍ତିମ ସମୟରେ ଅସରନ୍ତି ଦୁଃଖ ରହିଛି, ପୁଣି ସତ୍ୟଯୁଗରେ ଅସରନ୍ତି ସୁଖ ହେବ। ଏବେ ଏହି ଜ୍ଞାନ ତୁମମାନଙ୍କୁ ମିଳୁଛି, ତୁମେ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଛ। ଯେଉଁମାନେ କଳ୍ପ ପୂର୍ବରୁ ପଢିଛନ୍ତି ସେଇମାନେ ହିଁ ଏବେ ପଢିବେ। ସିଏ ଯେପରି ପୁରୁଷାର୍ଥ କରିଥିବେ ସେ ସେହିଭଳି ପୁରୁଷାର୍ଥ କରିବାକୁ ଲାଗି ପଡିବେ ଏବଂ ସେହିପରି ପଦ ମଧ୍ୟ ପାଇବେ। ତୁମ ବୁଦ୍ଧିରେ ଏବେ ପୁରା ଚକ୍ରର ଜ୍ଞାନ ରହିଛି, ତୁମେ ହିଁ ଉଚ୍ଚରୁ ଉଚ୍ଚ ପଦ ପାଉଛ, ପୁଣି ତୁମର ପତନ ହଉଛି। ବାବା ବୁଝାଉଛନ୍ତି ଏହା ମାଳା ଅଟେ ନା, ଏଥିରେ ଯିଏ ବି ମନୁଷ୍ୟ ଆତ୍ମା ମାନେ ଅଛନ୍ତି ସମସ୍ତେ କ୍ରମାନୁସାରେ ଆସିଥାନ୍ତି। ପ୍ରତ୍ୟେକ ଆକ୍ଟର ମାନଙ୍କୁ ନିଜ ନିଜର ଅଭିନୟ ମିଳିଛି। କେଉଁ ସମୟରେ କାହାକୁ କଣ ଅଭିନୟ କରିବାକୁ ହେବ, ଏହା ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା, ଯାହାକି ବାବା ବସି ବୁଝାଉଛନ୍ତି। ଏବେ ବାବା ତୁମମାନଙ୍କୁ ଯାହା ସବୁ ବୁଝାଉଛନ୍ତି ସେସବୁ ତୁମେମାନେ ନିଜ ଭାଇମାନଙ୍କୁ ବୁଝାଅ। ଏବେ ତୁମର ବୁଦ୍ଧିରେ ଅଛି ଯେ ପ୍ରତି 5000 ବର୍ଷ ପରେ ବାବା ଆସି ଆମକୁ ବୁଝାଉଛନ୍ତି, ଆମେ ପୁଣି ଭାଇମାନଙ୍କୁ ବୁଝାଉଛୁ। ତେବେ ଆତ୍ମିକ ସମ୍ବନ୍ଧରେ ସମସ୍ତେ ଭାଇ ଭାଇ ଅଟନ୍ତି। ବାବା କହୁଛନ୍ତି ଏହି ସମୟରେ ତୁମେ ନିଜକୁ ଅଶରୀରୀ ଆତ୍ମା ମନେ କର। ଆତ୍ମାକୁ ପବିତ୍ର ହେବା ପାଇଁ ବାବାଙ୍କୁ ମନେ ପକାଇବାକୁ ହେବ। ଯେତେବେଳେ ଆତ୍ମା ପବିତ୍ର ହୋଇଥାଏ ସେତେବେଳେ ଶରୀର ମଧ୍ୟ ପବିତ୍ର ମିଳିଥାଏ। ଆତ୍ମା ଅପବିତ୍ର ହେଲେ ଶରୀର ମଧ୍ୟ ଅପବିତ୍ର ହୋଇଥାଏ, କ୍ରମାନୁସାର ତ ହୋଇଥାନ୍ତି। ଜଣଙ୍କର କାର୍ଯ୍ୟକଳାପ ଅନ୍ୟ ଜଣଙ୍କ ସହିତ ମିଶିପାରିବ ନାହିଁ, କ୍ରମାନୁସାରେ ସମସ୍ତେ ନିଜ ନିଜର ପାଠ କରିଥାନ୍ତି, ଏଥିରେ ଫରକ ହୋଇପାରିବ ନାହିଁ। ନାଟକରେ ସେଇ ଦୃଶ୍ୟ ହିଁ ଦେଖିବାକୁ ପାଇବେ ଯାହା କାଲି ଦେଖିଥିବେ, ଯାହା ହୋଇଥିବ ତାହା ହିଁ ପୁନରାବୃତ୍ତି ହେବ ନା। ଏହା ପୁଣି ବେହଦର ଏବଂ କାଲିର ଡ୍ରାମା ଅଟେ। କାଲି ତୁମକୁ ବୁଝାଇଥିଲି ତୁମେ ରାଜ୍ୟଭାଗ୍ୟ ନେଇଥିଲ ପୁଣି ହରାଇଲ, ସେଇ ରାଜପଦ ପାଇବା ପାଇଁ ଆଜି ପୁଣି ବୁଝୁଛ। ଆଜିର ଭାରତ ପୁରୁଣା ତେଣୁ ନର୍କ ହୋଇଯାଇଛି, କାଲି ପୁଣି ନୂଆ ସ୍ୱର୍ଗ ହବ। ତୁମର ବୁଦ୍ଧିରେ ରହିଛି ଏବେ ଆମେ ନୂଆ ଦୁନିଆକୁ ଯାଉଛୁ, ଶ୍ରୀମତ ଦ୍ଵାରା ଶ୍ରେଷ୍ଠ ହଉଛୁ। ଯେଉଁମାନେ ଶ୍ରେଷ୍ଠ ସେମାନେ ନିଶ୍ଚିନ୍ତ ଶ୍ରେଷ୍ଠ ସୃଷ୍ଟିରେ ରହିବେ। ଏଇ ଲକ୍ଷ୍ମୀନାରାୟଣ ଶ୍ରେଷ୍ଠ ତେଣୁ ଶ୍ରେଷ୍ଠ ସ୍ୱର୍ଗରେ ରୁହନ୍ତୁ, ଯିଏ ଭ୍ରଷ୍ଟ ସିଏ ନର୍କରେ ରୁହନ୍ତି। ଏହି ରହସ୍ୟକୁ ତୁମେ ଏବେ ବୁଝୁଛ। ଏହି ବେହଦର ଡ୍ରାମାକୁ ଯଦି କେହି ଭଲ ଭାବରେ ବୁଝିଯିବେ ତେବେ ତାଙ୍କର ବୁଦ୍ଧିରେ ରହିଯିବ। ଶିବରାତ୍ରି ପାଳନ କରୁଛନ୍ତି କିନ୍ତୁ କିଛି ଜାଣିନାହାନ୍ତି। ତେଣୁ ଏବେ ତୁମେ ପିଲାମାନଙ୍କୁ ସତେଜ କରିବାକୁ ପଡୁଛି, ପୁଣି ତୁମେ ଅନ୍ୟମାନଙ୍କୁ ମଧ୍ୟ ସତେଜ କରାଉଛ। ଏବେ ତୁମକୁ ଜ୍ଞାନ ମିଳୁଛି, ପୁଣି ତୁମେ ସଦ୍ଗତି ପ୍ରାପ୍ତ କରିବ। ବାବା କହୁଛନ୍ତି ମୁଁ ସ୍ୱର୍ଗରେ ଆସି ନଥାଏ, ମୋର ପାଠ ହଉଛି ପତିତ ଦୁନିଆକୁ ପରିବର୍ତ୍ତନ କରି ପବିତ୍ର ଦୁନିଆ କରିବା। ସେଠାରେ ତ ତୁମ ପାଖରେ ପ୍ରଚୁର ସମ୍ପତ୍ତି ରହିଥାଏ, ଏଠାରେ ତ କାଙ୍ଗାଳ ହୋଇଯାଇଛନ୍ତି। ତେଣୁ ବାବାଙ୍କୁ ଡାକୁଛନ୍ତି ଆସ, ଏଠାକୁ ଆସି ଆମକୁ ବେହଦର ବର୍ଷା ଦିଅ। ତେବେ ତୁମକୁ କଳ୍ପ କଳ୍ପ ବେହଦର ବର୍ଷା ମିଳୁଛି, ପୁଣି କାଙ୍ଗାଳ ହୋଇଯାଉଛ। ଏସବୁ ଚିତ୍ର ଉପରେ ବୁଝାଅ, ତେବେ ଯାଇ ସେମାନେ ବୁଝିପାରିବେ। ଲକ୍ଷ୍ମୀ ନାରାୟଣ ପ୍ରଥମ ନମ୍ବରରେ ଥିଲେ, ସେମାନେ 84 ଜନ୍ମ ନେଇ ମନୁଷ୍ୟ ହୋଇଛନ୍ତି। ଏଇ ଜ୍ଞାନ ଏବେ ତୁମ ପିଲାମାନଙ୍କୁ ମିଳୁଛି। ତୁମେମାନେ ଜାଣିଛ ଆଜିଠାରୁ 5000 ବର୍ଷ ପୂର୍ବରୁ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ଯାହାକୁ ବୈକୁଣ୍ଠ ପାରାଡାଇସ ଡିଟି ଦୈବୀ ଦୁନିଆ ମଧ୍ୟ କୁହାଯାଉଥିଲା। ଏବେ ତ କୁହାଯିବ ନାହିଁ, ଏହା ତ ଡେଭିଲ ଅର୍ଥାତ ଆସୁରୀ ଦୁନିଆ। ଏବେ ଆସୁରୀ ଦୁନିଆର ଶେଷ ଦୈବୀ ଦୁନିଆର ଆଦି ହଉଛି ଏହା ସଙ୍ଗମ। ଏଇ କଥା ଏବେ ତୁମେମାନେ ବୁଝୁଛ, ଏ କଥା ଆଉ କାହା ମୁଖରୁ ଶୁଣିପାରିବ ନାହିଁ। ବାବା ହିଁ ଆସି ଏହାକୁ ମୁଖ ନେଇଛନ୍ତି, ବାବା ମୁଖ କାହାର ନେବେ ଏଇ କଥା ବୁଝିପାରୁ ନାହାନ୍ତି। ବାବା କାହା ଉପରେ ସବାରି ହେବେ, ଯେପରି ତୁମ ଆତ୍ମା ଏଇ ଶରୀର ଉପରେ ସବାର ହୋଇଛ ନା। ଶିବ ବାବାଙ୍କର ତ ନିଜର ସବାରି ନାହିଁ, ତାଙ୍କୁ ମୁଖ ମଧ୍ୟ ନିଶ୍ଚିନ୍ତ ଆବଶ୍ୟକ, ନଚେତ ରାଜଯୋଗ କିପରି ଶିଖାଇବେ, ପ୍ରେରଣାରେ ତ ଶିଖାଇବେ ନାହିଁ। ତେଣୁ ଏହି ସବୁ କଥାକୁ ମନ ଭିତରେ ନୋଟ କର। ପରମାତ୍ମାଙ୍କ ବୁଦ୍ଧିରେ ସାରା ନଲେଜ ରହିଛି ନା, ତୁମମାନଙ୍କ ବୁଦ୍ଧିରେ ମଧ୍ୟ ଏକଥା ରହିବା ଦରକାର, ଏବଂ ଏହି ନଲେଜ ଜ୍ଞାନକୁ ବୁଦ୍ଧିରେ ଧାରଣ କରିବାକୁ ହେବ। କୁହାଯାଏ ତୁମର ବୁଦ୍ଧି ଠିକ ଅଛି ତ, ତେବେ ବୁଦ୍ଧି ଆତ୍ମାରେ ରହିଥାଏ ନା, ଆତ୍ମା ହିଁ ବୁଦ୍ଧି ଦ୍ଵାରା ବୁଝୁଛି। ତୁମକୁ ପଥର ବୁଦ୍ଧି କିଏ କରିଛି, ଏବେ ବୁଝିପାରୁଛ ଯେ ରାବଣ ଆମ ବୁଦ୍ଧିକୁ କଣ କରିଦେଇଛି। କାଲି ତୁମେ ଡ୍ରାମାକୁ ଜାଣିନଥିଲ, ବୁଦ୍ଧିକୁ ଏକଦମ ଗଡ୍ରେଜର ତାଲା ଲାଗି ଯାଇଥିଲା। ଗଡ ଅକ୍ଷରତ ରହିଛି ନା ବାବା ଯେଉଁ ବୁଦ୍ଧି ଦେଉଛନ୍ତି ତାହା ପରିବର୍ତ୍ତନ ହୋଇ ପଥର ବୁଦ୍ଧି ହୋଇଯାଇଥାଏ ପୁଣି ବାବା ଆସି ତାଲା ଖୋଲିଥାନ୍ତି ସତ୍ୟ ଯୁଗରେ ସମସ୍ତେ ପାରସ ବୁଦ୍ଧି ହିଁ ହେବେ ବାବା ଆସି ଏବେ ସମସ୍ତଙ୍କର କଲ୍ୟାଣ କରୁଛନ୍ତି ତେବେ କ୍ରମାନୁସାରେ ସମସ୍ତଙ୍କର ବୁଦ୍ଧି ଏବେ ଖୋଲୁଛି ଜଣେ ପରେ ଜଣେ ଆସିବାରେ ଲାଗିଥାନ୍ତି ଉପରେ ତ କେହି ରହିପାରିବେ ନାହିଁ ପତିତ ଆତ୍ମା ସେଠାରେ ରହିପାରିବେ ନାହିଁ ତେଣୁ ବାବା ଏବେ ପବିତ୍ର କରି ପବିତ୍ର ଦୁନିଆକୁ ନେଇଯାଉଛନ୍ତି ସେଠାରେ ସମସ୍ତ ପବିତ୍ର ଆତ୍ମା ମାନେ ରହିଥାନ୍ତି ତାହା ହଉଛି ନିରାକାରୀ ସୃଷ୍ଟି ତୁମେ ପିଲାମାନଙ୍କୁ ଏବେ ସବୁ କଥା ଜଣା ପଡିଲା ତେଣୁ ନିଜର ଘର ଯେପରି ବହୁତ ନିକଟରେ ଦେଖାଯାଉଛି ଘର ପ୍ରତି ତୁମର ବହୁତ ସ୍ନେହ ରହିଛି ତୁମମାନଙ୍କ ଭଳି ସ୍ନେହ ତ ଆଉ କାହାର ନାହିଁ କିନ୍ତୁ ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ଅଛନ୍ତି ଯାହାଙ୍କର ବାବାଙ୍କ ସହିତ ସ୍ନେହ ଅଛି ତାଙ୍କର ଘର ସହିତ ମଧ୍ୟ ସ୍ନେହ ରହିଛି ମୁରବୀ ପିଲାମାନେ ମଧ୍ୟ ଥାନ୍ତି ନା ତୁମେମାନେ ବୁଝିପାରୁଛ ଯେଉଁମାନେ ଏଠାରେ ଭଲ ଭାବରେ ପୁରୁଷାର୍ଥରେ ମୁରବୀ ପିଲା ହେବେ ସେଇମାନେ ଉଚ୍ଚ ପଦ ପାଇବେ ଛୋଟ ଅଥବା ବଡ଼ ଶରୀରକୁ ଦେଖି ହୋଇନଥାଏ ଶରୀରକୁ ଦେଖି ହୋଇନଥାଏ ଜ୍ଞାନ ଏବଂ ଯୋଗରେ ଯିଏ ମସ୍ତ ରୁହନ୍ତି ସିଏ ହିଁ ବଡ଼ ସେଇ ଛୋଟ ବଡ ପିଲା ମଧ୍ୟ ଜ୍ଞାନ ଯୁଗରେ ତୀକ୍ଷ୍ଣ ଅଟନ୍ତି ସେମାନେ ବଡ଼ମାନଙ୍କୁ ମଧ୍ୟ ପାଠ ପଢାଇଥାନ୍ତି ଏମିତି ତ ନିୟମ ରହିଛି ଯେ ବଡ଼ମାନେ ହିଁ ଛୋଟମାନଙ୍କୁ ପଢାଇବେ ଆଜିକାଲି ତ ମିଡ୍ ଗେଟ୍ ଅତି କ୍ଷୁଦ୍ର ବାମନ ବି ହୋଇଯାଉଛନ୍ତି ଏପରି ତ ସମସ୍ତ ଆତ୍ମା ମାନେ ମଧ୍ୟ ମିଡ୍ ଗେଟ୍ ମାନେ ଅତି କ୍ଷୁଦ୍ର ଅଟନ୍ତି ଆତ୍ମା ବିନ୍ଦୁ ତେଣୁ ତାଙ୍କୁ କଣ ଓଜନ କରିବା ଆତ୍ମା ତ ତାରକା ସଦୃଶ୍ୟ ମନୁଷ୍ୟମାନେ ତାରା ନାମ ଶୁଣି ଉପରକୁ ଦେଖିବେ କିନ୍ତୁ ତୁମେ ତାରା ନାମ ଶୁଣି ନିଜକୁ ଦେଖୁଛ ତୁମେ ଧରତୀର ତାରା ଅଟ ସେମାନେ ହଉଛନ୍ତି ଆକାଶର ଯାହାକି ଜଡ଼ ତୁମେ ଚୈତନ୍ୟ ସେମାନଙ୍କ ଭିତରେ ତ ଅଦଳ ବଦଳ କିଛି ହୁଏ ନାହିଁ ତୁମେ ତ 84 ଜନ୍ମ ନଉଛ ବହୁତ ବଡ଼ ଅଭିନୟ କରୁଛ ଅଭିନୟ କରି କରି ତୁମର ଉଜ୍ଜଳତା କମିଯାଉଛି ବ୍ୟାଟେରୀ ଡିସଚାର୍ଜ ହୋଇଯାଇଛି ପୁଣି ବାବା ଆସି ଭିନ୍ନ ଭିନ୍ନ ପ୍ରକାରରେ ବୁଝାଉଛନ୍ତି କାରଣ ତୁମର ଆତ୍ମା ନିସ୍ତେଜ ହୋଇଯାଇଛି ଯେଉଁ ଶକ୍ତି ଭରି ହୋଇଥିଲା ତାହା ଖଲାସ ହୋଇଯାଇଛି ଏବେ ପୁଣି ବାବାଙ୍କ ଦ୍ଵାରା ଶକ୍ତି ଭରୁଛ ତୁମେ ଏବେ ନିଜର ଆତ୍ମା ରୂପୀ ବ୍ୟାଟେରୀକୁ ଚାର୍ଜ କରୁଛ କିନ୍ତୁ ଏଥିରେ ମଧ୍ୟ ମାୟା ବହୁତ ବିଘ୍ନ ପକାଉଛି ବ୍ୟାଟେରୀ ଚାର୍ଜ କରିବାକୁ ଦେଉନାହିଁ ତୁମେ ସବୁ ଚୈତନ୍ୟ ବ୍ୟାଟେରୀ ଅଟ ଜାଣୁଛ ବାବାଙ୍କ ସହିତ ଯୋଗ ଲଗାଇଲେ ଆମେ ସତପ୍ରଧାନ ହେବୁ ଏବେ ତମ ପ୍ରଧାନ ହୋଇଯାଇଛୁ ସେଇ ହଦର ଦୁନିଆର ପାଠପଢା ଆଉ ଏଇ ବେହଦର ପାଠପଢା ଭିତରେ ବହୁତ ଫରକ ରହିଛି କିପରି କ୍ରମାନୁସାରେ ସବୁ ଆତ୍ମା ମାନେ ଉପରକୁ ଯାଆନ୍ତି ପୁଣି ସମୟ ଅନୁସାରେ ଅଭିନୟ କରିବାକୁ ଏଠାକୁ ଆସିବାକୁ ହୁଏ ତେବେ ସମସ୍ତଙ୍କୁ ନିଜ ନିଜର ଅଭିନାଶୀ ପାର୍ଟ ମିଳିଛି ତୁମେମାନେ ଏଇ 84 ଜନ୍ମର ଅଭିନୟ କେତେ ଥର କରିଥିବ ତୁମର ବ୍ୟାଟେରୀ କେତେ ଥର ଚାର୍ଜ ଏବଂ ଡିସଚାର୍ଜ ହୋଇଥିବ ଯଦି ଜାଣିଛ ଆମର ବ୍ୟାଟେରୀ ଡିସଚାର୍ଜ ହୋଇଯାଇଛି ତେବେ ପୁଣି ଚାର୍ଜ କରିବାକୁ ଡେରି କାହିଁକି କରୁଛ କିନ୍ତୁ ମାୟା ବ୍ୟାଟେରୀକୁ ଚାର୍ଜ କରିବାକୁ ଦେଉନାହିଁ ମାୟା ତୁମକୁ ବ୍ୟାଟେରୀ ଚାର୍ଜ କରାଇବ ଭୁଲାଇ ଦଉଛି ଘଡି ଘଡି ବ୍ୟାଟେରୀ ଡିସଚାର୍ଜ କରାଇ ଦଉଛି ତୁମେ ଚେଷ୍ଟା କରୁଛ ବାବାଙ୍କୁ ମନେ ପକେଇବା ପାଇଁ କିନ୍ତୁ କରିପାରୁନା ତୁମମାନଙ୍କ ଭିତରେ ଯୋଉମାନେ ବ୍ୟାଟେରୀ ଚାର୍ଜ କରି ଶତପ୍ରଧାନ ପର୍ଯ୍ୟନ୍ତ ଆସିଯାଉଛନ୍ତି ସେମାନଙ୍କ ଦ୍ଵାରା ମଧ୍ୟ କେବେ କେବେ ମାୟା ଭୁଲ କରାଇ ବ୍ୟାଟେରୀ ଡିସଚାର୍ଜ କରାଇ ଦଉଛି ଅନ୍ତିମ ସମୟ ପର୍ଯ୍ୟନ୍ତ ଏଇଭଳି ଚାଲିଥିବ ପୁଣି ଯେତେବେଳେ ଲଢେଇ ଶେଷ ହେବ ସମସ୍ତେ ସମାପ୍ତ ହୋଇଯିବେ ପୁଣି ଯାହାର ଯେତିକି ବ୍ୟାଟେରୀ ଚାର୍ଜ ହୋଇଥିବ ସେଇ ଅନୁସାରେ ପଦ ପାଇବେ ସମସ୍ତ ଆତ୍ମା ମାନେ ବାବାଙ୍କର ସନ୍ତାନ ବାବା ହିଁ ଆସି ସମସ୍ତଙ୍କର ବ୍ୟାଟେରୀ ଚାର୍ଜ କରାଉଛନ୍ତି କେତେ ଆଶ୍ଚର୍ଯ୍ୟଜନକ ଖେଳ ନିର୍ମିତ ହୋଇଛି ପିଲାମାନେ ବାବାଙ୍କ ସହିତ ଯୋଗ ଲଗେଇବା ବାରମ୍ବାର ଭୁଲି ଯାଉଛନ୍ତି ତେଣୁ କେତେ କ୍ଷତି ହୋଇଯାଉଛି ବୁଦ୍ଧି ଯୋଗ ନ ତୁଟିବା ପାଇଁ ବାବା ପୁରୁଷାର୍ଥ କରାଉଛନ୍ତି ପୁରୁଷାର୍ଥ କରି କରି ଯେତେବେଳେ ସମାପ୍ତି ହୋଇଯାଇଥାଏ ସେତେବେଳେ ପୁଣି ପୁରୁଷାର୍ଥର କ୍ରମାନୁସାରେ ତୁମର ଅଭିନୟ ପୁରା ହୋଇଥାଏ, ଯେପରି କଳ୍ପ କଳ୍ପ ହୋଇଥାଏ ଆତ୍ମାମାନଙ୍କର ମାଳା ତିଆରି ହୋଇ ଚାଲିଛି। ତୁମେ ପିଲାମାନେ ଜାଣୁଛ ରୁଦ୍ରାକ୍ଷର ମାଳା ରହିଛି, ବିଷ୍ଣୁର ମାଳା ମଧ୍ୟ ରହିଛି। ପ୍ରଥମ ନମ୍ବରରେ ତାଙ୍କର ମାଳା ରଖିବେ ନା? ବାବା ଦୈବୀ ଦୁନିଆ ରଚନା କରୁଛନ୍ତି ନା? ଯେପରି ରୁଦ୍ରମାଳା ରହିଛି ସେପରି ରୁଣ୍ଡ ମାଳା ମାନେ ବିଷ୍ଣୁ ମାଳା ମଧ୍ୟ ରହିଛି। ବ୍ରାହ୍ମଣଙ୍କର ମାଳା ଏବେ ସମ୍ପୂର୍ଣ୍ଣ ରୂପେ ତିଆରି ହୋଇନାହିଁ, ଅଦଲି ବଦଲି ହୋଇ ହୋଇ ଯେତେବେଳେ ଫାଇନାଲ ହବ ସେତେବେଳେ ରୁଦ୍ରମାଳା ତିଆରି ହେବ। ଏହା ବ୍ରାହ୍ମଣ ମାନଙ୍କର ମାଳା, କିନ୍ତୁ ଏହି ସମୟରେ ତିଆରି ହୋଇପାରିବ ନାହିଁ। ବାସ୍ତବରେ ସମସ୍ତେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ, ଶିବ ବାବାଙ୍କ ସନ୍ତାନ ମାନଙ୍କର ମଧ୍ୟ ମାଳା ରହିଛି, ବିଷ୍ଣୁଙ୍କର ମଧ୍ୟ ମାଳା ରହିଛି। ତୁମେ ବ୍ରାହ୍ମଣ ହଉଛ, ତେଣୁ ବ୍ରହ୍ମାଙ୍କର ଏବଂ ଶିବ ବାବାଙ୍କର ମଧ୍ୟ ମାଳା ହେବା ଦରକାର। ଏହି ଜ୍ଞାନ ଏବେ ତୁମକୁ ବୁଦ୍ଧିରେ କ୍ରମାନୁସାରେ ରହିଛି। ସମସ୍ତେ ତ ଶୁଣୁଛନ୍ତି, ପରନ୍ତୁ କାହାର ସେହି ସମୟରେ ହିଁ କାନରୁ ବାହାରି ଯାଉଛି, ଶୁଣୁ ହିଁ ନାହାନ୍ତି, କେହି ତ ପଢୁ ହିଁ ନାହାନ୍ତି। ତାକୁ ଜଣା ହିଁ ନାହିଁ ଯେ ଭଗବାନ ପଢାଇବାକୁ ଆସିଛନ୍ତି, ପଢୁ ହିଁ ନାହାନ୍ତି। ଏ ପାଠ ପଢା ତ ବହୁତ ଖୁସିରେ ପଢିବା ଦରକାର। ଆଚ୍ଛା, ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର, ଯୋଗର ଯାତ୍ରା ଦ୍ଵାରା ଆତ୍ମାରୂପୀ ବ୍ୟାଟେରୀକୁ ଚାର୍ଜ କରି ଶତ ପ୍ରଧାନ ସ୍ଥିତି ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡିବ। ଏପରି କୌଣସି ଗଫଲତ ବା ଭୁଲ କରିବାର ନାହିଁ ଯାହାଦ୍ୱାରା ବ୍ୟାଟେରୀ ଡିସଚାର୍ଜ ହୋଇଯିବ, ଅର୍ଥାତ୍ ଖାଲି ହୋଇଯିବ। ଦୁଇ ନମ୍ବର, ମୁରବୀ ସନ୍ତାନ ହେବାକୁ ହେଲେ ବାବାଙ୍କ ସହିତ ଏବଂ ଘର ସହିତ ମଧ୍ୟ ସ୍ନେହ ରଖିବାକୁ ପଡିବ। ସର୍ବଦା ଜ୍ଞାନ ଏବଂ ଯୋଗମଗ୍ନ ରହିବାକୁ ହେବ। ବାବା ଯାହା ବୁଝାଉଛନ୍ତି ତାହା ନିଜର ଆତ୍ମାରୂପୀ ଭାଇମାନଙ୍କୁ ମଧ୍ୟ ବୁଝାଇବାକୁ ହେବ। ବରଦାନ, ଏକମାତ୍ର ବାବାଙ୍କୁ ନିଜର ସଂସାର କରି ସର୍ବଦା ସେଇ ଜଣଙ୍କର ଆକର୍ଷଣରେ ରହୁଥିବା କର୍ମ ବନ୍ଧନ ମୁକ୍ତ ଆତ୍ମା ହୁଅ। ସର୍ବଦା ଏହି ଅନୁଭବରେ ରୁହ ଯେ ଏକମାତ୍ର ବାବା, ଦ୍ୱିତୀୟ କେହି ନୁହେଁ। ବାସ୍ ଏକମାତ୍ର ବାବା ହିଁ ମୋର ସଂସାର, ଅନ୍ୟ କୌଣସି ଆକର୍ଷଣ ନାହିଁ, କୌଣସି କର୍ମ ବନ୍ଧନ ମଧ୍ୟ ନାହିଁ, ନିଜର କୌଣସି ଦୁର୍ବଳ ସଂସ୍କାର ମଧ୍ୟ ବନ୍ଧନ ନ ରହୁ। ଯେଉଁମାନେ କାହା ଉପରେ ବି ମୋର ପଣିଆର ଅଧିକାର ରଖିଥାନ୍ତି ସେମାନଙ୍କୁ କ୍ରୋଧ ବା ଅଭିମାନ ଆସିଥାଏ, ଏହା ମଧ୍ୟ କର୍ମ ବନ୍ଧନ ଅଟେ। କିନ୍ତୁ ଏକମାତ୍ର ମେରା ବାବା ଭିତରେ ହିଁ ସବୁକିଛି ମିଶିଯିବ, ଯାହାଦ୍ୱାରା ସମସ୍ତ କର୍ମ ବନ୍ଧନରୁ ସହଜରେ ମୁକ୍ତ ହୋଇଯିବ। ଆଚ୍ଛା, ସ୍ଲୋଗାନ, ମହାନ ଆତ୍ମା ତାଙ୍କୁ କୁହାଯିବ ଯାହାଙ୍କର ଦୃଷ୍ଟି ଏବଂ ବୃତ୍ତି ବେହଦର ଅଟେ। ଆଚ୍ଛା, ଓମ୍ ଶାନ୍ତି।